ଆଦିପୁସ୍ତକ 9 ପର୍ବ 18 ପଦ 19 ପଦ, ଆଦିପୁସ୍ତକ 17 ପର୍ବ 1 ପଦରୁ 8 ପଦ, ଆଦିପୁସ୍ତକ 21 ପର୍ବ 1 ପଦରୁ 7 ପଦ, ମାଥ୍ୟୁ 1 ପର୍ବ 1 ପଦରୁ 16 ପଦ। ଫଟୁ ନମ୍ବର 8। ଅବ୍ରାହମ, ସାରା ଆଉ ଇସାକ କେତକ ବରଷ ଚୋ ପାଛେ ନୋହ ଚୋ ବସେ କେତକ ଯାଇତେ ଅଲଗ ଅଲଗ ହେଲା। ଅବ୍ରାହମ ହୁନାଚୋ ନାତି ଫୁତି ସୁତି ଭିତରେ ଗୋଟୋ ଲୋକ ରହିଲ, ହୁନ୍ ସତ ମହାପ୍ରଭୁକେ ମାନତ ରହିଲ ଆଉ ମୟା କରତ ରହିଲ। ସତ ମହାପ୍ରଭୁ କ୍ରିୟା କରିଲ ଯୋ ହୁନାଚୋ ନାତି ଫୁତି ଗୋଟୋ ବଡ଼କା ଯାଇତେ ହେତ। ଅବ୍ରାହମ ଆଉ ସାରା ଚୋ ବେଟା ବେଟି ନ ରହିଲେ ବି ହୁମାନେ ସତ ମହାପ୍ରଭୁ ଚୋ କ୍ରିୟାକେ ସତ ପତ୍ୟାତ ରହିଲା। ଅବ୍ରାହମ ଚୋ ଦୁସ୍ରା ଘର ନିଶ୍ଚୋ ବେଟାସ ରହିଲ, ହୁନାଚୋ ନାଓ ଇସମାଏଲ ରହିଲ, ହୁନ୍ ଆରବ ଦେଶ ଚୋ ବାପୁସ ରହିଲ। ଜେଲକ ପାହାର ଅବ୍ରାହମ ଆଉ ସାରା ଖୁବେ ବୟସ ଚୋ ହେଉ ରହିଲ, ହୁଲକେ ପାହାର ସତ ମହାପ୍ରଭୁ କ୍ରିୟା କରୁ ରହିଲ ଯୋ ବାବୁ ହେତ ବୋଲୁନ, ହୁମାନେ ହୁନାକେ ଇସାହକ ବୋଲୁନ ହଖରାତେ। ସତ ମହାପ୍ରଭୁ ଇସାହକ ଆଉ ହୁମାନ ଚୋ ବଂଶ କେ ବର ଦେତି ବୋଲୁନ କ୍ରିୟା କରୁ ନାହିଁ।